ହ୍ୟାଲୋ, ମୋ ନାଁ ସୁମିତ୍ରା ମହାରଣା। ଆମର ଡ୍ରେନ୍ରେ ବହୁତ ପ୍ରୋବ୍ଲେମ୍ ଅଛି, ପାଣି ଯାଉନି, ଅଳିଆ ବି ଜମା ହେଇକି ରହୁଛି, ଆଉ ଡେଙ୍ଗୁ ମଶା ମାଛି ହଉଛି। ମଶା ମାଛି ହେବା ଫଳରେ ପିଲାମାନଙ୍କୁ ଜ୍ୱର, ଝାଡା, ବାନ୍ତି ସବୁ ହଉଛି। ସତ୍ୟନଗର 66 ୱାର୍ଡ।